ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିକରି ଜାନୁଆରୀ ମାସେ ହେବାର୍କେ ଥିବା ପ୍ରବାସୀ ଭାରତୀୟ ଦିବସ ଆର୍ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ଥି ଯୋଗ ଦେବାର୍କେ ନିୟୁତା ଦେଇଛନ୍। ସାମାଜିକ ଗଣମାଧ୍ୟମଥି ଇ ବାବଦେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସୂଚନା ଦେଇଛନ୍। ସାଧାରଣ ଜନତା ଆର୍ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପ୍ରବାସୀ ଭାରତୀୟ ଦିବସକେ ଆହୁରି ଭବ୍ୟ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ବାଗ୍ମୀ ବିଶ୍ୱନାଥ କରଙ୍କର ଗୋଟିଏ ପ୍ରତିମୂର୍ତ୍ତି ବିଧାନସଭା ଗେଟ୍ ନମ୍ଘର ଏକ ଆର୍ ଦୁଇଥି ସ୍ଥାପନା କରାଯାଇଛି। ଆଜି ସକାଳର 9:30 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱନାଥ କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବୋଦୟ ମିଶନ୍ଥି ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକେ ବରକସ କରବାର ଲାଗି ଗଲାକାଲି ପାରାଦୀପ ପ୍ଲାଷ୍ଟିକ୍ ପାର୍କଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଷ୍ଟିକ୍ ବ୍ୟାଗ୍ ଉତ୍ପାଦନ କାରଖାନା ଉଦ୍ଘାଟନ କରିଛନ୍। ଏହି କାରଖାନା ମାସ୍କ 500 metric tons ପ୍ଲାଷ୍ଟିକ୍ ବ୍ୟାଗ୍ ଉତ୍ପାଦନ କରବା ଆର୍ ପ୍ଲାଷ୍ଟିକ୍ ବ୍ୟାଗ୍ ଉତ୍ପାଦନ ଦିଗେ ଓଡ଼ିଶାକେ ଆତ୍ମନିର୍ଭର କରବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ର ସରକାର ଶିକ୍ଷାର ମାନ ବୃଦ୍ଧି ଲାଗି ଶିକ୍ଷା ବିଭାଗର ନୋ ଡିଟେନ୍ସନ୍ ପଲିସିଥି ପରିବର୍ତ୍ତନ ଆଣିଛନ୍। ଏହି ପଲିସି ଅନୁସାରେ ଏତକର 5 আর 8 କ୍ଲାସ୍ଥି ଫେଲ୍ ହେଲେ ଛାତ୍ରଛାତ୍ରୀ ଆଉ ଉପର ଶ୍ରେଣୀକେ ଯାଇନାଇପାରନ୍। 2 মাস ଉତ୍ତରୁ ଫେର୍ ଥରେ ପରୀକ୍ଷା ହେବା, ସେଥି ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପାସ୍ କଲେ ଯାଇକରି ଉପର ଶ୍ରେଣୀକେ ଯାଇପାରିବେ ବୋଲି ଗଲାକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୀବ କୁମାର ସୂଚନା ଦେଇଛନ୍। ଭାରତ ପାଣିପାଗ ବିଭାଗର 150 বছর ପୂର୍ତ୍ତି ଅବସରରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଦିନିକିଆ ଉପଯୋଗକର୍ତ୍ତା କର୍ମଶାଳା ହୋଇଯାଇଛି। କର୍ମଶାଳାଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ଆର୍ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଗୁଟେନ ରାଜ୍ୟ ଯେନ ସବୁ ଜିଲ୍ଲାନ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛେ ଆର୍ ଇତାର ସହିତ ଗୋପାଳପୁର ଆର୍ ପାରାଦୀପଠାରେ 2 ରାଡାର ରହିଛେ ଆଉ ରାଜ୍ୟକେ ଆଉ 3 ରାଡାର ଯୋଗାଇ ଦେବାର ପ୍ରସ୍ତୁତି ଚାଲିଛେ ବୋଲି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର କର୍ମଶାଳାଥି କହିଛନ୍। ରାଇଜେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରକଳ୍ପ ଶୁଭାରମ୍ଭ ଲାଗି ରାଜ୍ୟ ସରକାର ଗୋଟିଏ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍। ସରକାରଙ୍କ ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ଅଧୀନତି ଥିବା ଆଞ୍ଚଳିକ ସହରାଞ୍ଚଳ ପରିବହନ ଶକ୍ତି ବିଭାଗର ଗ୍ରୀଡ଼କୋ ଆର୍ ଏନ୍ଟିପିସି ଭିତରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଆଇବା 5 বছর ଭିତରେ କାର୍ଯ୍ୟକାରୀ ହେବାର୍କେ ଥିବା ଏହି ପ୍ରକଳ୍ପକେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନଥି ନୂଆ ଆଉ ନବୀକରଣ ଯୋଗ୍ୟ ପରିବହନ କ୍ଷେତ୍ରଟି ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର ଲାଗି ଥିବା ପାଇଲଟ୍ ପ୍ରକଳ୍ପଥି କାର୍ଯ୍ୟକାରୀ କରାଯିବା। ଉପଭୋକ୍ତାମାନଙ୍କୁ ସେମାନଙ୍କର ଅଧିକାର ଆର୍ କର୍ତ୍ତବ୍ୟ ବାବଦେ ସଚେତନ କରବାର ଆର୍ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ଲାଗି ଫି ବଛର ବାଗିର ଆଇଜ୍ବିଲ୍ ଜାତୀୟ ଉପଭୋକ୍ତା ଦିବସ ପାଳନ କରାଯାଉଛି। ଉପଭୋକ୍ତାମାନଙ୍କୁ ସଚେତନ କରବା ଲାଗି ସରକାରଙ୍କ ତରଫୁ ରାଜ୍ୟ ଆର୍ ଜିଲ୍ଲାସ୍ତରୀୟ ଭିନ୍ ଭିନ୍ କର୍ମଶାଳା ଆର୍ କାର୍ଯ୍ୟକ୍ରମମାନ ହେବା। ଖାଉଟିମାନଙ୍କର ସ୍ୱାର୍ଥକେ ସୁରକ୍ଷିତ ରଖିକରି ଖାଉଟି ସୁରକ୍ଷା ଆନ୍ଦୋଳନକେ ଆଉର୍ ବରକସ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କର ବାର୍ତ୍ତାଥି ସମକିରର ସହଯୋଗ କାମନା କରିଛନ୍। ଭୁବନେଶ୍ୱରଠାରେ 28 আর 29 ତାରିখ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 କାର୍ଯ୍ୟକ୍ରମ ଲାଗି ପଞ୍ଜିକରଣ ପ୍ରକ୍ରିୟା ମୂଲ୍ୟଛି। ଭାରତର ବିକାଶ ଇଞ୍ଜିନ୍ ହିସାବେ ଓଡ଼ିଶାର ଯାତ୍ରାଥି ସାମିଲ ହେବାର୍କେ ଇଥି ଆହ୍ୱାନ କରାଯାଇଛି। MIO.investodisha.gov.in ଯାଇକରି କନ୍କ୍ଲେଭ୍ ଲାଗି ଆଗ୍ରହୀମାନେ ପଞ୍ଜିକରଣ କରିପାରିବେ। ଆଇବା 1 জানুয়ারি ମାସେ ନୂଆଦିଲ୍ଲୀଠାରେ ହେବାର୍କେ ଥିବା 76 নম্বর ସାଧାରଣତନ୍ତ୍ର ଦିବସ ପରେଡ଼ଥି ଓଡ଼ିଶା ନିର୍ଦ୍ଦେଶାଳୟର ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ଦଳ ସାମିଲ ହେବେ। ରାଜ୍ୟ ସରକାରଙ୍କ ସହଯୋଗଥି ଏନ୍ସିସି କ୍ୟାଡେଟ୍ମାନେ ବିମାନ ଜରିଏ ନୂଆଦିଲ୍ଲୀ ଯିବେ। ଏ ବଛର ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟ ଜରିଏ ତାଲିମ ଶିବିର ଆୟୋଜନ କରାଯାଇକରି ଭିନ୍ ଭିନ୍ କ୍ଷେପେ 117 জনକୁ ଏଥିର୍ଲାଗି ଯୋଗ ଦେବା ଲାଗି ବଛାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଓଡ଼ିଶା ଏନ୍ସିସି କ୍ୟାଡେଟ୍ମାନେ ପହେଲା କରି ପରେଡ଼ଥି ସାମିଲ ହେବାର ଲାଗି ଯାଉଛନ୍। ଆଜିଠାନୁ 29 তারিখ ତକ ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 27 নম্বর ରାଜ୍ୟସ୍ତରୀୟ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ହେବାର୍କେ ଯାଉଛି। ପ୍ରତିଯୋଗିତାଥି ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାର 15 ନାଟକ ଦଳ ଭାଗ ନେବେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।